ओम शांति। 27/11/2025 आजिर साकार महावाक्य बाबा कहुछंती मीठे बच्चे बाबा जहा पढ़ाउछंती ताकु भल भावरे पढ़ तेबे 21 जन्म पाई रोजगार करिवार रास्ता मिली जीव सदा काल पाई सुखी होई जीव। प्रश्न, तुम मानंकर अतिंद्रिय सुखर गायन काहिकि रहिछि? उत्तर, काहिकि ना तुमे संतान माने ही वर्तमान बाबांकु जानुछ, तुमे माने ही बाबांक द्वारा सृष्टिर आदि मध्य अंतकु जानिछ, तुमे माने एबे संगम जुगरे बेहद अर्थात विश्वर परिवर्तन समयरे छिड़ा होइछ, जानिछ जे आमे एही लुण पाणी अर्थात नर्क दुनियारु अमृत भली मीठा पाणी अर्थात स्वर्ग दुनिया को जाउछु, आमको स्वयं भगवान पाठ पढ़ाउछंती। एही भली खुशी ब्राह्मण मानंकु ही मिलुछि, सेथि पाई तुमर ही अतिंद्रिय सुखर गायन रहिछि। ओम शांति। बेहद्र आत्मिक बाबा बेहद्र आत्मिक संतान मानंकु बुझाउछंती अर्थात निजर मत देउछंती। एक कथा तो निश्चित बुझुछ जे आमे माने जीवात्मा अटु, किंतु निजकु तो आत्म निश्चय करिबाकु हेबना, आमे कौनसी नुआ स्कूल रे पढ़ु नाहू। प्रति 5000 वर्ष रे थरे एही स्कूल रे पाठ पढ़ी आसीछु। बाबा पचारु छंती जे आगरु केबे पाठ पढ़िबाकु आसीथिल, तेबे समस्ते कहुछंती आमे प्रति 5000 वर्ष परे पुरुषोत्तम संगम जुगरे एठाकु पढ़ीबाकु आसुछु। एकथा तो मने थिबो ना, एहा मध्य भूली जाउछ। छात्र मानंकु निजर स्कूल तो निश्चित मने पड़िबो ना, लक्ष्य उद्देश्य तो गोटिए। जो माने भी संतान हेउछंती तेबे दुई दिनर संतान हुवंतु अथवा पुरुणा हुवंतु, किंतु लक्ष्य तो गोटिए, एथिरे काहार किछि भी क्षति होई पारिबो नाही। पाठ पढ़ा द्वारा रोजगार होइथाय, सेमाने मध्य ग्रंथ को पढ़ी सुनाउछंती, ता द्वारा मध्य तांकर रोजगार हेउछि, शरीर निर्वाह निमन्ते रोजगार होई जाउछि। साधु हेले गोटिए दुईटी शास्त्र बसी सुनाई देले तेबे रोजगार होई गला। ए सबु हेला रोजगारर बाटो। प्रत्येक कथारे अर्थर आवश्यकता रहिछि ना, जदि पैसा अछि तेबे जेकोनसी स्थान को भ्रमणरे जाई पारिबो। तुमे माने जानिछ बाबा आमको बहुत भल पाठ पढ़ाउछंती, जहा द्वारा 21 जन्मर रोजगार मिलुछि। एही रोजगार द्वारा आमे सदा सुखी होइजिबा, केबे रोगी हेबा नाही, सदा अमर रहिबा। एही परि निश्चय करिबाकु हुए, एही परि निश्चय रखिले तुमको आनंद मिलिबो, नचेत कौनसी ना कौनसी कथारे विघ्न अनुभव हेउथिबो। भीतरे भीतरे स्मरण करिबा उचित जे मु बेहद्र बाबांको निकटरे पाठ पढ़ुछि। भगवान वाच, एहा तो गीता ज्ञान अटे, गीतार मध्य जुग आसी थाए ना, केवल भूली जाइछंती। एहा हेउछि पंचम जुग, एही संगम जुग बहुत छोट, वास्तवरे एक चतुर्थांश मध्य कहाजीव नाही, एथिरे शतकड़ा लगाई पारिबो। ताहा मध्य बाबा आगकु बताइबे, किछि त बाबांकु सुनाइबार मध्य ड्रामारे निर्धार्य अछि ना। तुम समस्त आत्मा मानंक भीतरे अभिनय मध्य निर्धार्य होई रहिछि, जहार कि पुनरावृत्ति हेउछि। तुमे जहा किछि भी सिखुछ ताहा मध्य ड्रामारे निर्धार्य अछि ना। एही पुनरावृत्तिर रहस्य कु तुमे माने जानिछ, पादे पादे रे पाट बदली चलीछि, गोटिए सेकेंड अन्य सेकेंड सहित समान होई पारिबो नाही। ड्रामा टिक टिक होई चालुछि अर्थात उकुणी सदृश धीरे धीरे चालुछि, गोटिए टिक हेला अर्थात गोटिए सेकेंड बीती गला। एबे तुमे माने बेहद रे छिड़ा होई छ अर्थात सृष्टि चक्रर संगम रे उपस्थित अछ, अन्य कौनसी मनुष्य संगम जुग को जानी नाहंती, कहाकु मध्य बेहद अर्थात सृष्टिर आदि मध्य अंतर ज्ञान जणा नाही। एबे तुमको ଭବିଷ୍ୟତ ବିଷୟରେ ମଧ୍ୟ ଜଣାନାହିଁ। ଆମେ ଏବେ ନୂଆ ଦୁନିଆକୁ ଯାଉଛୁ। ଏହା ସଙ୍ଗମ ଯୁଗ ଅଟେ, ଯାହାକୁ ଅତିକ୍ରମ କରିବାକୁ ହେବ। ଯେପରି ଦୁଇଟି ସମୁଦ୍ର ସଂଯୋଗ କରୁଥିବା ଲୁଣି ପାଣିର ଜଳପଥ ଅଛି ନା, ସେହିପରି ଏହା ହେଉଛି ମିଠା ମିଠା ଅମୃତର ଜଳପଥ, ତାହା ହେଉଛି ବିଶ୍ୱର ସାଗର। ଏବେ ତୁମେ ବିଶ୍ୱ ସାଗରରୁ କ୍ଷୀର ସାଗରକୁ ଯାଉଛ। ଏସବୁ ହେଲା ବେହଦର କଥା। ଏ ସମ୍ବନ୍ଧରେ ଦୁନିଆର ମନୁଷ୍ୟମାନଙ୍କୁ କିଛି ବି ଜଣା ବି ନାହିଁ। ଏସବୁ ନୂଆ କଥା ଅଟେ ନା। ଏକଥା ମଧ୍ୟ ତୁମେମାନେ ଜାଣିଛ ଯେ ଭଗବାନ କାହାକୁ କୁହାଯାଏ, କଣ ଅଭିନୟ କରୁଛନ୍ତି, ଭାଷଣର ବିଷୟବସ୍ତୁରେ ମଧ୍ୟ କହୁଛ। ଆସନ୍ତୁ ଆମେ ଆପଣମାନଙ୍କୁ ପରମପିତା ପରମାତ୍ମାଙ୍କର ଜୀବନ କାହାଣୀ ଶୁଣାଇବୁ। ଏମିତି ବି ସନ୍ତାନମାନେ ନିଜ ପିତାଙ୍କର ଜୀବନ କାହାଣୀକୁ ଶୁଣାଇଥାନ୍ତି, ଏହା ତ ସାଧାରଣ କଥା। ଇଏ ତ ପୁଣି ପିତାଙ୍କର ପିତା ଅଟନ୍ତି ନା। ତୁମମାନଙ୍କ ଭିତରେ ମଧ୍ୟ ତାଙ୍କୁ ପୁରୁଷାର୍ଥର କ୍ରମ ଅନୁସାରେ ଜାଣିଛନ୍ତି। ଏବେ ତୁମକୁ ଯଥାର୍ଥ ଭାବରେ ବାବାଙ୍କର ପରିଚୟ ଦେବାକୁ ହେବ। ତୁମକୁ ମଧ୍ୟ ବାବା ନିଜର ପରିଚୟ ଦେଇଛନ୍ତି, ସେଥିପାଇଁ ତ ତୁମେ ବୁଝାଇ ପାରୁଛ। ଆଉ ତ କେହି ବେହଦ୍ର ବାବାଙ୍କୁ ଜାଣିପାରିବେ ନାହିଁ। ତୁମେମାନେ ମଧ୍ୟ ସଙ୍ଗମ ଯୁଗରେ ହିଁ ତାଙ୍କୁ ଜାଣୁଛ। ମନୁଷ୍ୟ ମାତ୍ରକେ ଦେବତା ହୁଅନ୍ତୁ ଅଥବା ଶୂଦ୍ର ହୁଅନ୍ତୁ, ପାପ ଆତ୍ମା ହୁଅନ୍ତୁ ଅଥବା ପୁଣ୍ୟ ଆତ୍ମା ହୁଅନ୍ତୁ, କେହି ବି ଜାଣିନାହାନ୍ତି। କେବଳ ତୁମେ ବ୍ରାହ୍ମଣମାନେ ଯିଏକି ସଙ୍ଗମ ଯୁଗରେ ଅଛ, ତୁମେମାନେ ହିଁ ଜାଣୁଛ। ତେଣୁ ତୁମେମାନେ କେତେ ଖୁସି ହେବା ଦରକାର। ସେଥିପାଇଁ ତ ଗାୟନ ରହିଛି, ଅତୀନ୍ଦ୍ରିୟ ସୁଖ କ'ଣ ଯଦି ଜାଣିବାକୁ ଚାହୁଁଛ, ଗୋପ ଗୋପୀମାନଙ୍କୁ ପଚାର। ବାବା ପିତା ବି ଅଟନ୍ତି, ତ ଶିକ୍ଷକ ଏବଂ ସତ୍ଗୁରୁ ବି ମଧ୍ୟ ଅଟନ୍ତି। ସୁପ୍ରିମ୍ ଶବ୍ଦ ତ ନିଶ୍ଚୟ ଲେଖିବାକୁ ହେବ, କିନ୍ତୁ କେବେ କେବେ ପିଲାମାନେ ଭୁଲି ଯାଉଛନ୍ତି। ଏହିସବୁ କଥା ପିଲାମାନଙ୍କ ବୁଦ୍ଧିରେ ରହିବା ଦରକାର। ଶିବ ବାବାଙ୍କ ମହିମାରେ ଏହି ଶବ୍ଦ ନିଶ୍ଚିତ ଲେଖିବା ଉଚିତ। ତୁମମାନଙ୍କ ବ୍ୟତୀତ ଆଉ କେହି ତାଙ୍କୁ ଜାଣି ହିଁ ନାହାନ୍ତି, କେବଳ ତୁମେମାନେ ହିଁ ବୁଝାଇ ପାରିବ। ତେବେ ତୁମର ବିଜୟ ହେଲା ନା। ତୁମେମାନେ ଜାଣିଛ ବେହଦ୍ର ବାବା ସମସ୍ତଙ୍କର ଶିକ୍ଷକ, ସମସ୍ତଙ୍କର ସଦ୍ଗତି ଦାତା ଅଟନ୍ତି, ଅସୀମ ସୁଖ ଅସୀମ ଜ୍ଞାନର ଦାତା ଅଟନ୍ତି। ତଥାପି ମଧ୍ୟ ଏପରି ବାବାଙ୍କୁ ଭୁଲି ଯାଉଛ। ଦେଖ ମାୟା କେତେ ଶକ୍ତିଶାଳୀ। ଈଶ୍ୱରଙ୍କୁ ତ ସର୍ବଶକ୍ତିମାନ କହୁଛନ୍ତି, କିନ୍ତୁ ମାୟା ମଧ୍ୟ କମ୍ ନୁହେଁ। ତୁମେ ପିଲାମାନେ ଏବେ ଠିକ୍ ଭାବରେ ଜାଣୁଛ, ତାର ନାମ ହିଁ ହେଉଛି ରାବଣ, ରାମରାଜ୍ୟ ଏବଂ ରାବଣ ରାଜ୍ୟ। ଏହା ଉପରେ ମଧ୍ୟ ଠିକ୍ ଭାବେ ବୁଝାଇବାକୁ ହେବ। ଯଦି ରାମରାଜ୍ୟ ଅଛି, ତେବେ ନିଶ୍ଚିତ ରାବଣ ରାଜ୍ୟ ମଧ୍ୟ ଥିବ। ସବୁବେଳେ ତ ରାମରାଜ୍ୟ ହୋଇପାରିବ ନାହିଁ। ରାମରାଜ୍ୟ ଅଥବା ଶ୍ରୀକୃଷ୍ଣଙ୍କର ରାଜ୍ୟ କିଏ ସ୍ଥାପନ କରୁଛନ୍ତି, ଏକଥା ବେହଦ୍ର ବାବା ବସି ବୁଝାଉଛନ୍ତି। ତୁମକୁ ଭାରତ ଭୂମିର ବହୁତ ମହିମା କରିବା ଦରକାର। ଭାରତ ସତ୍ୟଖଣ୍ଡ ଥିଲା, କେତେ ମହିମାର ଅଧିକାରୀ ଥିଲା। ତେବେ ଏଭଳି ରାଜ୍ୟର ସ୍ଥାପନାକର୍ତ୍ତା କେବଳ ବାବା ହିଁ ଅଟନ୍ତି। ତୁମମାନଙ୍କର ବାବାଙ୍କ ସହିତ କେତେ ସ୍ନେହ ରହିଛି, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ତ ବୁଦ୍ଧିରେ ରହିଛି। ଏକଥା ମଧ୍ୟ ଜାଣିଛ ଯେ ଆମ ଛାତ୍ରଛାତ୍ରୀମାନଙ୍କୁ ପଢ଼ାର ନିଶା ମଧ୍ୟ ରହିବା ଦରକାର, ଚରିତ୍ର ପ୍ରତି ଧ୍ୟାନ ମଧ୍ୟ ରହିବା ଉଚିତ। ବିବେକ କହୁଛି ଏବେ ଏହି ଈଶ୍ୱରୀୟ ପାଠପଢ଼ା ଚାଲୁଛି, ତେଣୁ ଗୋଟିଏ ଦିନ ମଧ୍ୟ ମିସ୍ ଅର୍ଥାତ୍ ଅନୁପସ୍ଥିତ ହେବା ଉଚିତ ନୁହେଁ, ଏବଂ ଶିକ୍ଷକ ଆସିଯିବା ପରେ ମଧ୍ୟ ପହଞ୍ଚିବା ଉଚିତ ନୁହେଁ। ଶିକ୍ଷକ ଆସିବା ପରେ କ୍ଲାସ୍କୁ ଆସିବା, ଇଏ ମଧ୍ୟ ଶିକ୍ଷକଙ୍କ ପ୍ରତି ଏକ ପ୍ରକାରର ଅପମାନ ଅଟେ। ସ୍କୁଲରେ ମଧ୍ୟ ଛାତ୍ରମାନେ ଡେରିରେ ଆସିଲେ ତାଙ୍କୁ ଶିକ୍ଷକମାନେ ବାହାରେ ଛିଡ଼ା କରି ଦେଇଥାନ୍ତି। ବାବା ନିଜର ପିଲାଦିନର ଉଦାହରଣ ଦେଉଛନ୍ତି। ଆମର ଶିକ୍ଷକମାନେ ତ ବହୁତ କଠୋର ଥିଲେ, ଭିତରକୁ ଆସିବାକୁ ମଧ୍ୟ ଦେଉନଥିଲେ। ଏଠାରେ ତ ବହୁତ ଅଛନ୍ତି ଯେଉଁମାନେ ଡେରିରେ ଆସୁଛନ୍ତି। ସେବା କରୁଥିବା ସୁପୁତ୍ର ସନ୍ତାନମାନେ ତ ନିଶ୍ଚିତ ବାବାଙ୍କର ପ୍ରିୟ ହେବେ। ଏବେ ତୁମେମାନେ ଜାଣୁଛ ଯେ ଆଦି ସନାତନ ଦେବୀ ଦେବତା ଧର୍ମ ତ ଥିଲା ନା, ତେବେ ଏମାନଙ୍କର ଧର୍ମ କେବେ ସ୍ଥାପନ ହୋଇଥିଲା? ଏକଥା ଟିକିଏ ହେଲେ କାହାରି ବୁଦ୍ଧିରେ ନାହିଁ। ତୁମ ବୁଦ୍ଧିରୁ ମଧ୍ୟ ଏ କଥା ଘଡ଼ି ଘଡ଼ି ଖସି ଯାଉଛି। ତୁମେମାନେ ଏବେ ଦେବୀ ଦେବତା ହେବା ପାଇଁ ପୁରୁଷାର୍ଥ କରୁଛ। ଏହି ପାଠ କିଏ ପଢ଼ାଉଛନ୍ତି? ନିଜେ ପରମ ପିତା ପରମାତ୍ମା। ତୁମେମାନେ ଜାଣିଛ ଏହା ଆମର ବ୍ରାହ୍ମଣ କୁଳ। ଏହା ଡିନାଷ୍ଟି ଅର୍ଥାତ୍ ରାଜବଂଶ ନୁହେଁ, ଏହା ସର୍ବୋତ୍ତମ ବ୍ରାହ୍ମଣ କୁଳ ଅଟେ। ବାବା ମଧ୍ୟ ସର୍ବୋତ୍ତମ ଅଟନ୍ତି ନା, ସିଏ ଉଚ୍ଚରୁ ଉଚ୍ଚ ଅଟନ୍ତି, ତେଣୁ ତାଙ୍କର ଆମଦାନୀ ମଧ୍ୟ ନିଶ୍ଚିତ ଉଚ୍ଚ ହୋଇଥିବ ନା। ତାଙ୍କୁ ହିଁ ଶ୍ରୀ ଶ୍ରୀ କୁହାଯାଏ, ଯିଏକି ତୁମମାନଙ୍କୁ ମଧ୍ୟ ଶ୍ରେଷ୍ଠ କରୁଛନ୍ତି। ତୁମେମାନେ ଜାଣିଛ ଯେ ଆମକୁ ଶ୍ରେଷ୍ଠ କିଏ କରୁଛନ୍ତି? ଏହି କଥାକୁ କେହି କିଛି ହେଲେ ବୁଝୁନାହାନ୍ତି। ତୁମେମାନେ କହୁଛ ବାବା ଆମର ପିତା ଅଟନ୍ତି, ଶିକ୍ଷକ ଏବଂ ସତ୍ଗୁରୁ ଅଟନ୍ତି, ଯିଏକି ରାଜଯୋଗର ପାଠ ପଢ଼ାଉଛନ୍ତି। ଆମେ ହେଉଛୁ ଆତ୍ମା। ଆମ ଆତ୍ମାମାନଙ୍କୁ ବାବା ମନେ ପକାଇ ଦେଇଛନ୍ତି ଯେ ତୁମେ ମୋର ସନ୍ତାନ ଅଟ, ତେଣୁ ଆମେ ପରସ୍ପର ଭାଇ ଭାଇ ହେଲେ ନା ବାବାଙ୍କୁ ସ୍ମରଣ ମଧ୍ୟ କରୁଛନ୍ତି। ଜାଣିଛନ୍ତି ସିଏ ନିରାକାର ବାବା ଅଟନ୍ତି, ତେଣୁ ନିଶ୍ଚିତ ଆତ୍ମାକୁ ମଧ୍ୟ ନିରାକାର ହିଁ କୁହାଯିବ। ଆତ୍ମା ହିଁ ଗୋଟିଏ ଶରୀର ଛାଡ଼ି ଅନ୍ୟ ଏକ ଶରୀର ଧାରଣ କରୁଛି ଏବଂ ଅଭିନୟ କରୁଛି, କିନ୍ତୁ ମନୁଷ୍ୟମାନେ ପୁଣି ଆତ୍ମା ବଦଳରେ ନିଜକୁ ଶରୀର ଭାବି ନେଉଛନ୍ତି। ମୁଁ ଜଣେ ଆତ୍ମା, ଏକଥା ଭୁଲି ଯାଉଛନ୍ତି। ମୁଁ କେବେ ଭୁଲେ ନାହିଁ। ତୁମେ ଆତ୍ମାମାନେ ସମସ୍ତେ ହେଉଛ ଶାଳଗ୍ରାମ, ମୁଁ ହେଉଛି ପରମ ପିତା ଅର୍ଥାତ୍ ପରମ ଆତ୍ମା। ତାଙ୍କର ଅନ୍ୟ କୌଣସି ନାମ ନାହିଁ। ପରମାତ୍ମାଙ୍କର ନାମ ହେଉଛି ଶିବ। ତୁମେମାନେ ମଧ୍ୟ ଆତ୍ମା, କିନ୍ତୁ ତୁମେ ସବୁ ଶାଳଗ୍ରାମ ଅଟ। ଶିବଙ୍କ ମନ୍ଦିରକୁ ଯାଉଛ, ସେଠାରେ ମଧ୍ୟ ବହୁତ ଶାଳଗ୍ରାମ ରଖିଥାନ୍ତି, ଶିବଙ୍କ ସହିତ ଶାଳଗ୍ରାମର ମଧ୍ୟ ପୂଜା କରିଥାନ୍ତି। ସେଥିପାଇଁ ବାବା ବୁଝାଇଛନ୍ତି ଯେ ତୁମର ଆତ୍ମା ଏବଂ ଶରୀର ଉଭୟର ପୂଜା ହୁଏ। ମୋର ତ କେବଳ ଆତ୍ମାର ହିଁ ପୂଜା ହେଉଛି, ମୋର ଶରୀର ନାହିଁ। ତେଣୁ ତୁମେମାନେ କେତେ ଉଚ୍ଚ, ବାବାଙ୍କୁ ତ ଖୁସି ଲାଗୁଛି ନା। ବାପା ଗରିବ ଥିଲେ ମଧ୍ୟ ପିଲାମାନେ ପାଠ ପଢ଼ି କେତେ ଉପରକୁ ଉଠି ଯାଉଛନ୍ତି, କଣରୁ କଣ ହୋଇଯାଉଛନ୍ତି। ବାବା ମଧ୍ୟ ଜାଣିଛନ୍ତି ତୁମେ କେତେ ଉଚ୍ଚ ଥିଲ, ଏବେ କିଭଳି ଅନାଥ ହୋଇଯାଇଛ, ବାବାଙ୍କୁ ହିଁ ଜାଣିନାହ। ଏବେ ତୁମେମାନେ ବାବାଙ୍କର ହେଉଛ, ତେଣୁ ସାରା ବିଶ୍ୱର ମାଲିକ ହୋଇଯାଉଛ। ବାବା କହୁଛନ୍ତି, ମୋତେ କହୁଛ ହେଭେନ୍ଲି ଗଡ୍ ଫାଦର ଅର୍ଥାତ୍ ସ୍ୱର୍ଗୀୟ ଈଶ୍ୱର ପିତା। ଏକଥା ମଧ୍ୟ ତୁମେମାନେ ଜାଣିଛ ଯେ ଏବେ ସ୍ୱର୍ଗର ସ୍ଥାପନା ହେଉଛି, ସେଠାରେ କଣ କଣ ହେବ ଏକଥା ତୁମ ବ୍ୟତୀତ ଆଉ କାହା ବୁଦ୍ଧିରେ ନାହିଁ। ତୁମମାନଙ୍କ ବୁଦ୍ଧିରେ ଅଛି ଯେ ଆମେ ବିଶ୍ୱର ମାଲିକ ଥିଲୁ, ଏବେ ପୁଣି ହେବାକୁ ଯାଉଛୁ। ପ୍ରଜାମାନେ ମଧ୍ୟ କହିବେ ମୁଁ ମାଲିକ ଅଟେ, ଏକଥା ତୁମମାନଙ୍କର ବୁଦ୍ଧିରେ ଅଛି, ତେଣୁ ତୁମେମାନେ ଖୁସିରେ ରହିବା ଉଚିତ। ଏକଥା ନିଜେ ଶୁଣି ପୁଣି ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବାକୁ ହେବ। ସେଥିପାଇଁ ସେଣ୍ଟର୍ସ ଅଥବା ମ୍ୟୁଜିୟମ ଖୋଲି ଚାଲିଛି। ଯାହା କଳ୍ପ ପୂର୍ବରୁ ହୋଇଥିଲା ତାହା ହୋଇ ଚାଲିବ। ମ୍ୟୁଜିୟମ ଅଥବା ସେଣ୍ଟର୍ସ ପାଇଁ ତୁମମାନଙ୍କୁ ବହୁତ ପ୍ରସ୍ତାବ ଦେବେ, ଆଗକୁ ବହୁତ ବାହାରିବେ। ସମସ୍ତଙ୍କର ହାଡ଼ ନରମ ହୋଇଯାଉଛି ଅର୍ଥାତ୍ ଅହଙ୍କାର ତୁଟି ଯାଉଛି। ଏବେ ତୁମେମାନେ ସାରା ଦୁନିଆର ହାଡ଼କୁ ନରମ କରୁଛ ଅର୍ଥାତ୍ ସାରା ଦୁନିଆର ଅହଙ୍କାରକୁ ତୁଟାଇ ଦେଉଛ। ତୁମମାନଙ୍କର ଯୋଗରେ କେତେ ଜବରଦସ୍ତ ଶକ୍ତି ରହିଛି। ବାବା କହୁଛନ୍ତି ତୁମଠାରେ ବହୁତ ଶକ୍ତି ଅଛି। ତୁମେ ଯୋଗଯୁକ୍ତ ହୋଇ ଭୋଜନ ତିଆରି କଲେ ଏବଂ ଖୁଆଇଲେ ସେମାନଙ୍କର ବୁଦ୍ଧି ଏହି ଆଡ଼କୁ ଆକର୍ଷିତ ହେବ। ଭକ୍ତି ମାର୍ଗରେ ତ ଗୁରୁମାନଙ୍କର ଅଇଁଠା ମଧ୍ୟ ଖାଇଥାନ୍ତି। ତୁମେମାନେ ଜାଣିଛ ଯେ ଭକ୍ତି ମାର୍ଗର ବହୁତ ବିସ୍ତାର ରହିଛି, ଯାହାର ବର୍ଣ୍ଣନା କରାଯାଇପାରିବ ନାହିଁ। ଏହା ବୀଜ ଏବଂ ତାହା ବୃକ୍ଷ ଅଟେ। ବୀଜର ବର୍ଣ୍ଣନା କରାଯାଇପାରିବ, ବାକି କାହାକୁ ଯଦି କୁହାଯିବ ଯେ ଗଛର ସବୁ ପତ୍ରକୁ ଗଣତି କର, ତେବେ କେହି ବି କରିପାରିବେ ନାହିଁ। ପତ୍ର ତ ଅସଂଖ୍ୟ ହୋଇଥାଏ, ବୀଜରେ ତ ପତ୍ରର ଲକ୍ଷଣ ଦେଖାଯାଇ ନଥାଏ। କେତେ ଆଶ୍ଚର୍ଯ୍ୟ ଅଟେ ନା, ଏହାକୁ ମଧ୍ୟ କୁଦରତ କୁହାଯିବ। କେତେ ୱଣ୍ଡରଫୁଲ ଜୀବଜନ୍ତୁ ଅଛନ୍ତି, ଅନେକ ପ୍ରକାରର କୀଟ ରହିଛନ୍ତି, କିପରି ଜନ୍ମ ହେଉଛନ୍ତି, ଏହା ବହୁତ ବିଚିତ୍ର ଡ୍ରାମା ଅଟେ। ଏହାକୁ ହିଁ ପ୍ରକୃତି କୁହାଯାଉଛି। ଏହା ମଧ୍ୟ ପୂର୍ବ ପ୍ରସ୍ତୁତ ଖେଳ। ସତ୍ୟଯୁଗରେ କ'ଣ କ'ଣ ସବୁ ଦେଖିବ, ସେଠାରେ ସବୁ ନୂଆ ଜିନିଷ ହିଁ ଥିବ, ସବୁକିଛି ନୂଆ ହେବ। ମୟୂର ପାଇଁ ତ ବାବା କହୁଛନ୍ତି ଏହାକୁ ଭାରତର ଜାତୀୟ ପକ୍ଷୀ କୁହାଯାଏ, କାହିଁକି ନା ଶ୍ରୀକୃଷ୍ଣଙ୍କର ମୁକୁଟରେ ମୟୂରର ପକ୍ଷୀ ଦେଖାନ୍ତି। ମୟୂର ଏବଂ ମୟୂରୀ ସୁନ୍ଦର ମଧ୍ୟ ଅଟନ୍ତି। ମୟୂରୀର ଗର୍ଭଧାରଣ ମଧ୍ୟ ଆଖିର ଲୁହ ଦ୍ୱାରା ହୋଇଥାଏ, ସେଥିପାଇଁ ଜାତୀୟ ପକ୍ଷୀ କୁହାଯାଏ। ଏପରି ସୁନ୍ଦର ପକ୍ଷୀ ବିଦେଶରେ ମଧ୍ୟ ଅଛନ୍ତି। ଏବେ ତୁମ ପିଲାମାନଙ୍କୁ ସାରା ସୃଷ୍ଟିର ଆଦି ମଧ୍ୟ ଅନ୍ତର ରହସ୍ୟ ବୁଝାଯାଇଛି, ଯାହାକି ଆଉ କେହି ଜାଣିନାହାନ୍ତି। କୁହ, ଆମେ ତୁମକୁ ପରମ ପିତା ପରମାତ୍ମାଙ୍କର ଜୀବନ କାହାଣୀ ବତାଉଛୁ। ଯେହେତୁ ସେ ରଚୟିତା ଅଟନ୍ତି, ତେଣୁ ନିଶ୍ଚିତ ତାଙ୍କର ରଚନା ମଧ୍ୟ ଥିବେ। ତାଙ୍କର ଇତିହାସ ଭୂଗୋଳକୁ ଆମେ ଜାଣିଛୁ। ଉଚ୍ଚରୁ ଉଚ୍ଚ ବେହଦ ବାବାଙ୍କର କ'ଣ ପାଠ ରହିଛି ତାହା ଆମେ ଜାଣିଛୁ। ଦୁନିଆ ତ କିଛି ହେଲେ ଜାଣିନାହିଁ, ଏହା ବହୁତ ଛିଛି ଦୁନିଆ ଅଟେ। ବର୍ତ୍ତମାନ ସମୟରେ ସୁନ୍ଦରତାରେ ମଧ୍ୟ ବିପଦ ରହିଛି। ଦେଖ, ଝିଅମାନଙ୍କୁ କିପରି ଅପହରଣ କରି ନେଇଯାଉଛନ୍ତି। ତୁମମାନଙ୍କୁ ତ ଏହି ବିକାରୀ ଦୁନିଆ ପ୍ରତି ଘୃଣା ଆସିବା ଉଚିତ। ଏହା ଛିଛି ଦୁନିଆ ଏବଂ ଛିଛି ଶରୀର ଅଟେ। ଆମକୁ ତ ଏବେ ବାବାଙ୍କୁ ସ୍ମରଣ କରି ନିଜର ଆତ୍ମାକୁ ପବିତ୍ର କରିବାକୁ ହେବ। ଆମେ ସତ୍ୱପ୍ରଧାନ ଥିଲେ, ତେଣୁ ସୁଖୀ ଥିଲେ। ଏବେ ତମୋପ୍ରଧାନ ହୋଇଯାଇଛ, ତେଣୁ ଦୁଃଖୀ ହୋଇଯାଇଛୁ। ପୁଣି ଆମମାନଙ୍କୁ ସତ୍ୱପ୍ରଧାନ ହେବାକୁ ପଡ଼ିବ। ଏବେ ତୁମେମାନେ ଚାହୁଁଛ ଆମେ କିପରି ପତିତରୁ ପାବନ ହେବୁ। ଯଦିଓ ଗାୟନ କରୁଛନ୍ତି ପତିତ ପାବନ, କିନ୍ତୁ ନିଜ ପ୍ରତି ଟିକେ ହେଲେ ଘୃଣା ଆସୁନାହିଁ। ଏବେ ତୁମେମାନେ ଜାଣିଛ ଏହା ହେଉଛି ଛିଛି ଦୁନିଆ। ନୂଆ ଦୁନିଆରେ ଆମକୁ ଶରୀର ମଧ୍ୟ ଗୁଲ ଗୁଲ ଅର୍ଥାତ୍ ପବିତ୍ର ମିଳିବ। ଏବେ ଆମେମାନେ ଅମରପୁରୀର ମାଲିକ ହେବାକୁ ଯାଉଛୁ, ତେଣୁ ତୁମେମାନେ ସର୍ବଦା ଖୁସି ଏବଂ ହର୍ଷିତ ରହିବା ଉଚିତ। ତୁମେମାନେ ବହୁତ ମଧୁର ସନ୍ତାନ ଅଟ। ବାବା 5000 ବର୍ଷ ପରେ ଆସି ପୁଣି ସେହି ସନ୍ତାନମାନଙ୍କ ସହିତ ମିଶୁଛନ୍ତି, ତେଣୁ ନିଶ୍ଚୟ ଖୁସି ମିଳିବ ନା। ମୁଁ ପୁନର୍ବାର ସନ୍ତାନମାନଙ୍କ ସହିତ ମିଶିବା ପାଇଁ ଆସିଛି। ଆଚ୍ଛା, ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। 1 ଆମେ ଈଶ୍ୱରୀୟ ବିଦ୍ୟାର୍ଥୀ ଅଟୁ, ସେଥିପାଇଁ ପାଠ ପଢ଼ାର ନିଶା ମଧ୍ୟ ରହୁ, ତା ସହିତ ନିଜର ଚରିତ୍ର ଉପରେ ମଧ୍ୟ ଧ୍ୟାନ ରହୁ। ଗୋଟିଏ ଦିନ ମଧ୍ୟ ପାଠପଢ଼ା ମିସ୍ କରିବାର ନାହିଁ। ଡେରିରେ ଶ୍ରେଣୀକୁ ଆସି ଶିକ୍ଷକଙ୍କର ଅପମାନ କରିବାର ନାହିଁ। 2 ଏହି ବିକାରୀ ଛିଛି ଦୁନିଆ ପ୍ରତି ଘୃଣା ଆସିବା ଉଚିତ। ବାବାଙ୍କ ସ୍ମୃତି ଦ୍ୱାରା ନିଜର ଆତ୍ମାକୁ ପବିତ୍ର ସତ୍ୱପ୍ରଧାନ କରିବାର ପୁରୁଷାର୍ଥ କରିବାକୁ ହେବ। ସର୍ବଦା ଖୁସି ଏବଂ ହର୍ଷିତ ମୁଖ ରହିବାକୁ ହେବ। ବରଦାନ, ନିରାଶ ଆତ୍ମା ଭିତରେ ଆଶାର ସଞ୍ଚାର କରୁଥିବା ସଚ୍ଚା ପରୋପକାରୀ ସନ୍ତୁଷ୍ଟ ମଣି ଭବ। ତ୍ରିକାଳଦର୍ଶୀ ହୋଇ ପ୍ରତ୍ୟେକ ଆତ୍ମାର ଦୁର୍ବଳତାକୁ ପରଖି ସେମାନଙ୍କର ଦୁର୍ବଳତା ଗୁଡ଼ିକୁ ନିଜ ଭିତରେ ଧାରଣ କରିବା ବା ବର୍ଣ୍ଣନା କରିବା ପରିବର୍ତ୍ତେ ସେହି ଦୁର୍ବଳତା ରୂପୀ କଣ୍ଟାକୁ ନିଜର କଲ୍ୟାଣକାରୀ ସ୍ୱରୂପ ଦ୍ୱାରା ସମାପ୍ତ କରିଦେବା, କଣ୍ଟାକୁ ଫୁଲ କରିଦେବା, ନିଜେ ମଧ୍ୟ ସନ୍ତୁଷ୍ଟ ମଣି ଭଳି ସନ୍ତୁଷ୍ଟ ରହିବା ଏବଂ ସମସ୍ତଙ୍କୁ ସନ୍ତୁଷ୍ଟ କରିବା। ଯାହା ପ୍ରତି ସମସ୍ତେ ନିରାଶା ଦେଖାଉଥିବେ, ଏହିଭଳି ବ୍ୟକ୍ତି ବା ଏହିଭଳି ସ୍ଥିତିରେ ସଦାକାଳ ପାଇଁ ଆଶାର ଦୀପ ଜଳାଇଦେବା, ଅର୍ଥ ନିରାଶ ଆତ୍ମାକୁ ଶକ୍ତିବାନ କରିଦେବା। ଯଦି ଏହିଭଳି ଶ୍ରେଷ୍ଠ କର୍ତ୍ତବ୍ୟ ଚାଲୁ ରହିଥିବ, ତେବେ ପରୋପକାରୀ ବା ସନ୍ତୁଷ୍ଟ ମଣିର ବରଦାନ ପ୍ରାପ୍ତ ହୋଇଯିବ। ସ୍ଲୋଗାନ, ଯଦି ପରୀକ୍ଷା ସମୟରେ ନିଜର ପ୍ରତିଜ୍ଞା ମନେ ପଡ଼ିବ, ତେବେ ପ୍ରତ୍ୟକ୍ଷତା ହୋଇଯିବ। ଅବ୍ୟକ୍ତ ଇସ୍ତାରା, अशरीरी अथवा विदेही स्थितिर अभ्यासको बढाओ। सारा दिन भितरे मझिरे मझिरे जदि गोटिए सेकेन्ड बि मिलुछि तबे बारम्बार एहि विदेही हेबार अभ्यासको करिचाल। 2-4 सेकेन्ड मध्य बाहर कर, एहा द्वारा बहुत सहयोग मिलिबो। नचेत सारा दिन बुद्धि केउठी केउठु घुरी बुलिछि। तेणु विदेही हेबा पई समय लागि जाउछि, किंतु अभ्यास चालू रहिथिले जेबे इच्छा सेबे विदेही होई पारिबो। काहिकि ना अंत समय रे सब किछि अचानक हेबो, तेणु अचानक परीक्षा रे एहि भली विदेही हेबार अभ्यास बहुत आवश्यक। अच्छा, ओम शांति।